ଆଜି ଶୁଣିବା ଶୈଳେନ୍ଦ୍ର ମହାପାତ୍ରଙ୍କ କ୍ଷୁଦ୍ର ଗଳ୍ପ ବାଲି କଙ୍କଡ଼ା। ମୁଁ ଯାଉଛି ବର୍ଥ ପାଇଁ ରିଜର୍ଭେସନ୍ କରିଆସେ, ଦେହରୁ ବାଲି ସବୁ ଝାଡ଼ୁ ଝାଡ଼ୁ କହିଲେ ସୁବ୍ରତ। ତୁମର ଯିବାର ଆବଶ୍ୟକତା ନାହିଁ, ତୁମେ ଏଇଠି ବସିଥାଅ, ଏହା କହି ସେ ଉଠି ଠିଆ ହେଲେ ଆଉ ଯିବାକୁ ଉଦ୍ୟତ ହେଲେ। ସ୍ୱପ୍ନ ଚାହିଁ ରହିଥିଲେ ଦୂରକୁ, ଅଜସ୍ର ଛୋଟ ଛୋଟ ମାଛ ଧରା ଡଙ୍ଗା ଗୁଡ଼ିକ ନାରଙ୍ଗୀ ସୂର୍ଯ୍ୟ କିରଣରେ ଚକ୍ ଚକ୍ ମାରି ଉଡନ୍ତା ପ୍ରଜାପତି ପରି ନୀଳ ଲହରୀରେ ଭାସୁଥାନ୍ତି। ଅଙ୍ଗୁଳିରେ ବାଲି ଉପରେ ରେଖା ସବୁ ଟାଣୁ ଟାଣୁ କିପରି ଏକ କୋମଳ ସଲଜ କଣ୍ଠରେ କହିଲେ, ଆଚ୍ଛା ଆଉ ଦିନ କେଇଟା ପରେ ଗଲେ ହୁଅନ୍ତା ନାହିଁ। ଛେପ ଢୋକି ଅପେକ୍ଷା କରି ରହିଲେ ସୁବ୍ରତଙ୍କର ପ୍ରତିକ୍ରିୟାର ସମ୍ଭାବ୍ୟ ଉଦ୍ଗିରଣକୁ। କ'ଣ ହେଲା, ମୁଁ ପୁଣି ଛୁଟି ଏକ୍ସଟେଣ୍ଡ କରିବି, ଚାକିରି ନା ଆଉ କ'ଣ, ଦେହଟା ବଡ଼ କଥା ନା ଚାକିରି। ସୁବ୍ରତ ଜାଣିଥିଲେ ଦେହ କଥାଟା କେବଳ ଏକ ଆଳ ମାତ୍ର। ଗତ ମାସକ ରହଣି ଭିତରେ ସ୍ୱପ୍ନା କିପରି ଏଇ ବେଳାଭୂମିଟା ସହ ଏକ ପ୍ରକାର ପ୍ରେମରେ ପଡ଼ିଯାଇଛନ୍ତି। ଦେହ ତ ମୋର ଭଲ ହୋଇଗଲାଣି, ଏଠି ରହିବା ଭିତରେ 8 କିଲୋ ଓଜନ ବଢ଼ିଗଲାଣି, ବେଶ ଫୁର୍ତ୍ତି ବି ଲାଗୁଛି, ଆଉ ବେଶୀ ଦିନ ରହିବାର ଆବଶ୍ୟକତା ମୁଁ ଅନୁଭବ କରୁନି, ଏହା କହି ସୁବ୍ରତ ଚାଲିଯିବାକୁ ଉଦ୍ୟତ ହେଲେ। ସ୍ୱପ୍ନା ସୁବ୍ରତଙ୍କର ପଞ୍ଜାବୀଟାକୁ ଟାଣି ଧରିଲେ, ପଞ୍ଜାବୀଟା ଫର୍ କରି ଟାଣି ହୋଇଗଲା। ଆହ କ'ଣ କହୁଛ, ତେବେ ଆଉ କିଛି ଦିନ ମାତ୍ର, ହଉ ଆସେ ଟେଲିଗ୍ରାମଟାଏ ତେବେ ହେଡ୍ ଅଫିସକୁ ପଠାଇ ଦିଏ, ଅନିଚ୍ଛା ସତ୍ତ୍ୱେ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲେ ସୁବ୍ରତ। ମୋର ଜଳବାୟୁ ପରିବର୍ତ୍ତନ ହେଉ ହେଉ ତମର ବି ହୋଇଗଲା, ତମେ କିପରି ଦେଖାଗଲଣି ଆର୍ସିରେ ଦେଖିଛ ତ, ଠିକ ଫାଜିଲ କଲେଜ ଝିଅଟା ପରି। ହେ ହଁ, ଘରକୁ ଫେରିଲେ ସମସ୍ତେ ତୁମକୁ ଯଦି ନ ଚିଡ଼େଇଛନ୍ତି, ଗାଲଗୁଡ଼ିକ ଅଙ୍ଗୁର ପରି ଟୁଳୁଟୁଳୁ ପଡ଼ି ଆସିଲାଣି। ଥାଉ ଥାଉ ତମେ ଗଲ ଟେଲିଗ୍ରାମ କରି ଆସିବ। ସୁବ୍ରତ ନଇ ପଡ଼ି ଚାରିଆଡ଼କୁ ଚାହିଁ ସ୍ୱପ୍ନାଙ୍କର ଗାଲଟାକୁ ଜୋରରେ ଆଙ୍ଗୁଳିରେ ଚିପିଦେଲେ, ଗାଲଟା ଲାଲ ପଡ଼ିଗଲା। ଆହ ସେ ଚାଲିଗଲେ। ସ୍ୱପ୍ନା ଆଞ୍ଜୁଳା ଆଞ୍ଜୁଳା ବାଲି ସବୁ ନିରଳସ ଭାବେ ଛାଟୁଥାନ୍ତି ଶୂନ୍ୟକୁ, ଅନବରତ ବ୍ୟସ୍ତ ଢେଉ ସବୁ ଗୋଡ଼ ପର୍ଯ୍ୟନ୍ତ ମାଡ଼ିଆସି ଦୌଡ଼ିଯାଇ ମିଶିଯାଉଛନ୍ତି ସାଗରରେ, ପୁଣି ଆରମ୍ଭ କରିଦେଉଛନ୍ତି ଗରିଲା ଆକ୍ରମଣ। ତମକାଏ ହାୱା ଜଳକଣିକା ସବୁ ସ୍ପ୍ରେ କରି ତାଙ୍କୁ ସିକ୍ତ କରିଦେଉଛି। ଏଇ ଝାଉଁ ଗଛ କ୍ଷେତଟି ନିର୍ଜନ ସ୍ନିଗ୍ଧ ଛାଇ ଓ ବେଳାଭୂମିର ଏଇ ଅଂଶଟି ଯେପରି ଏକାନ୍ତ ଭାବେ ନିଜର ହୋଇଯାଇଛି ଏଇ ମାସକ ଭିତରେ। ମତୁଆଲା ପବନ ଯେବେ ସିଟି ମାରି ଝାଉଁ ଗଛ ଭିତରେ ଲୁଚିଯାଏ, ସେ କାନପାରି ଶୁଣି ପୁଲକି ଉଠନ୍ତି। ରିଟ୍ରିଟ୍ର 4 ନମ୍ବର ରୁମ୍ ସମୁଦ୍ରକୁ ସାମ୍ନା କରିଥିବା ତାର ବାରଣ୍ଡାର ସେଇ କଅଁଳ ଖରାଧୁଆ କୋଣଟି, ପଡ଼ିଥିବା ଡାଇନିଂ ଟେବୁଲ ଓ ଚେୟାର 2ଟି, ଆଉ ଏ ସମୁଦ୍ର ବ୍ୟକ୍ତିଗତ ଭାବେ ଯେପରି ନିଜର, ସେସବୁ ଛାଡ଼ି ଚାଲିଯିବା ପାଇଁ ଆଉ ମନ ହେଉନାହିଁ, ସବୁଦିନ ପାଇଁ ଏଇଠି ରହିଗଲେ ହୁଅନ୍ତା ନାହିଁ। ହଠାତ୍ ନଜର ପଡ଼ିଲା ଏକ ବାଲି କଙ୍କଡ଼ା ଉପରେ, ଉଠିଗଲେ ସେ। ପାରିବନି ଦିଦି, ଆଦୌ ପାରିବନି, ଦୌଡ଼ି ଆସି ପଛପଟୁ ରାମୁଡ଼ୁ ଚିତ୍କାର କଲା। ନୋଳିଆ ଟୋକା ରାମୁଡ଼ୁ, ତାଙ୍କର ସମୁଦ୍ର ସ୍ନାନରେ କୋଚ୍। ହେ ତୁ ତ ଗୋଡ଼ାଇ ଦେଲୁ, ଆଉ କୁଆଡ଼େ ପଶିଗଲା ସେଇଟା। ସ୍ୱପ୍ନା ତ୍ରସ୍ତ ପଳାୟନଗାମୀ କଙ୍କଡ଼ା ପଛେ ପଛେ ସନ୍ତର୍ପଣରେ ଯାଇ ଧରିବାକୁ ପ୍ରୟାସ କରୁଥିଲେ, ବ୍ୟର୍ଥ ହେଲା ତାଙ୍କର ଚେଷ୍ଟା। ଆସିଲା ଦିନରୁ ତ ଦେଖୁଛି କେବେ ଗୋଟେ ହେଲେ ଧରିପାରିଲୁନି, ତୁ ଧରିଲୁ ଦେଖି କେଡ଼େ ବାହାଦୁରୀ କାଢୁଛୁ। ଠିକ ସେହି ସମୟରେ ଗୋଟିଏ ଅପେକ୍ଷାକୃତ ବଡ଼ କଙ୍କଡ଼ା ଆଖି ଜୁଳୁଜୁଳୁ କରି ଦୌଡ଼ି ଯାଉଥାଏ ଆଶ୍ରୟ ପାଇଁ। ରାମୁଡ଼ୁ ଧୀରେ ଧୀରେ ଯାଇ ହାତ ପାପୁଲି ସାହାଯ୍ୟରେ ମାଡ଼ି ବସିଲା। କୁଆଡ଼େ ଯିବୁ, ଏ କାମୁଡ଼ିଦେବ, ଛାଡ଼ିଦେ। କଙ୍କଡ଼ା ତା ବୁଢ଼ା ଦୁଇ ଗୋଡ଼ରେ ରାମୁଡ଼ୁର ବୁଢ଼ା ଅଙ୍ଗୁଳିଟାକୁ କାମୁଡ଼ି ଧରିଲା। ଏକ କାମ ଜର୍ଜରା ଦନ୍ତ ଦଂଶନାରତ ନାରୀ ପରି ସାମାନ୍ୟ ରକ୍ତ ଜମି ଆସିଲା ତା ଅଙ୍ଗୁଳି ଉପରେ। ହେ ତତେ କାଟୁନି ଦିଦି, ତମେ ଟିକେ ଧରିଲ। ନା ରେ ବାବା ନା, ମୋର ଦରକାର ନାହିଁ। ରାମୁଡ଼ୁ ପ୍ରଥମେ କଙ୍କଡ଼ାଟିର ଦୁଇ ବୁଢ଼ା ଗୋଡ଼କୁ ମୋଡ଼ି ଭାଙ୍ଗିଦେଲା। ସ୍ୱପ୍ନାଙ୍କ ଦେହ ଭିତରଟା ଆପେ ଆପେ ଏକ ରୋମାଣ୍ଟିକ ଯନ୍ତ୍ରଣାରେ ମୋଡ଼ି ହୋଇଗଲା। ଅନୁଭବ କଲେ ଯେପରି ତାଙ୍କର ବାହୁ ଦୁଇଟାକୁ କିଏ ମୋଡ଼ି ଦେଉଛି। ରାମୁଡ଼ୁ ଗୋଡ଼ ଦୁଇଟା ଭାଙ୍ଗି ପାଣି ଭିତରକୁ ଫିଙ୍ଗିଦେଲା। ସ୍ୱପ୍ନାଙ୍କ ଅନ୍ତର ଭିତରୁ ଏକ ଦୀର୍ଘଶ୍ୱାସ ବାହାରି ଆସି ପବନରେ ମିଶିଗଲା। ଅନ୍ୟ ଗୋଡ଼ଗୁଡ଼ିକ ଭାଙ୍ଗିବାକୁ ବସିଛି, ସେ ତାଗିଦ କରି ଉଠିଲେ। ହେ ଛାଡ଼ିଦେ କହୁଛି, କେଡ଼େ ନିଷ୍ଠୁରଟାରେ ତୁ, ନିରୀହ ଜୀବଟା। ରାମୁଡ଼ୁ କଙ୍କଡ଼ାଟାକୁ ବର୍ତ୍ତମାନ ହାତ ପାପୁଲିରେ ଆଣି ରଖିଲା। ତ୍ରସ୍ତ ସାମୁଦ୍ରିକ ଜୀବଟି ମିଟମିଟ କରି ଅନାଇ ପାପୁଲି ଭିତରେ ଏପଟ ସେପଟ ହେଲା, ତାପରେ ଡେଇଁ ପଡ଼ିଲା ତଳକୁ, ସ୍ୱପ୍ନାଙ୍କ ଜଙ୍ଘ ତଳେ ପଶିଗଲା। ମାଗୋ କହି ଚିତ୍କାର କରି ଉଠିଲେ ସ୍ୱପ୍ନା। କଙ୍କଡ଼ାଟା ନାହିଁ, ପଲକ ମାତ୍ର କି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଛି। ରାମୁଡ଼ୁ ଠୋଠ କରି ହସି ଉଠିଲା। ସ୍ୱପ୍ନାଙ୍କ ମୁହଁ ଲାଲ ପଡ଼ିଗଲା, ତା ହାତଟାକୁ ଧରି ପାଣି ଭିତରକୁ ପଶିଲେ ସେ। ଆଜି ଏତେ ଡେରି କଲୁ, ସେଇ ବାବୁଙ୍କ ପାଇଁ, ତୁମ ପାଖ ରୁମ୍ରେ ଯିଏ ଆସି ଦୁଇ ଦିନ ହେବ ରହିଛନ୍ତି। ଏତେ ଡରୁଆ ଯେତେ ଟାଣିଲେ ବି ଛାତିଏ ପାଣି ଭିତରକୁ ଗଲେ ନାହିଁ। ବାଲିଟାରେ ବସି ବସି ନୁଥୁରୁ ପୁତୁରୁ ହେଉଛନ୍ତି। ମୋ ପାଉଣା କିନ୍ତୁ ମୁଁ ଛାଡ଼ିଲି ନାହିଁ, ଆଦାୟ କରିକି ଧାଇଁଛି। ତ ସ୍ୱପ୍ନା ବି ଦିନେ ଭୟ କରୁଥିଲେ ଏଇ ସମୁଦ୍ରକୁ, ଆଣ୍ଠୁଏ ପାଣି ଭିତରକୁ ଯିବାକୁ ଡରୁଥିଲେ। ପ୍ରଥମ ଦିନ ଯେତେବେଳେ ତୌଲିଆ ନେଇ ଠିଆ ହୋଇଥିଲେ ଓ ଚାହିଁ ରହିଲେ ଦୁର୍ଦ୍ଦଶା ସମୁଦ୍ର ଆଡ଼େ, ରାମୁଡ଼ୁ କେଉଁଠି ଥିଲା କେଜାଣି, ଏକ ପ୍ରାଗ ଐତିହାସିକ ପ୍ରାଣୀ ଗୁମ୍ଫାରୁ ବାହାରି ଆସିଲା ପରି ହଠାତ୍ ଝାମ୍ପ ମାରି ପହଞ୍ଚିଗଲା ତାଙ୍କ ଆଗରେ। ତାଙ୍କୁ ଖେରି ପଡ଼ିଥିବା ଆଉ ତିନି ଚାରୋଟି ନୋଳିଆଙ୍କୁ ଗାଳି ଗୁଲଜ କରି ତଡ଼ିଦେଲା। ରିଟ୍ରିଟ୍ର ଟୁରିଷ୍ଟ କେବଳ ତାର ଗରାଖ, ଅନ୍ୟମାନେ ରାମୁଡ଼ୁର ମୁକାବିଲା କରିନପାରି ଧମକ ଚମକ ଦେଇ ଦାନ୍ତ ରଡ଼ ରଡ଼ କରି ଫେରିଯାଇଥିଲେ। ଆସନ୍ତୁ ଦିଦି, ମୁଁ ସମୁଦ୍ର ଭିତରକୁ ନେଇଯିବି, ମୋତେ ଟଙ୍କାଟେ ଦେବେ। ଫେରିଯାଇଥିବା ନୋଳିଆମାନେ ହାତ ହଲାଇ ନିରାପଦ ଦୂରତ୍ୱରୁ ଅଶ୍ଳୀଳ ଇଙ୍ଗିତମାନ ରାମୁଡ଼ୁ ଆଡ଼େ ଛାଡ଼ୁଥାନ୍ତି। ରାମୁଡ଼ୁ ଅବ୍ୟକ୍ତ ଶବ୍ଦ କେତୋଟି ଉଚ୍ଚାରଣ କରି ସେମାନଙ୍କ ଆଡ଼କୁ ଖେଦି ଯିବାର ଭାବ ଦେଖାଉଥାଏ। ସ୍ୱପ୍ନା ଖିଲଖିଲ ହୋଇ ହସି ହସି ଗଡ଼ି ଯାଉଥାନ୍ତି। ସୁବ୍ରତ ବି, ଆସନ୍ତୁ ଦିଦି, ମୋତେ ଟଙ୍କାଟାଏ ଦେବେ, ଗୁଡ଼ୁରୁ ଗୁଡ଼ୁରୁ ହୋଇ ପୁଣି କେତୋଟି ଅସ୍ପଷ୍ଟ ଅଶ୍ଳୀଳ ଶବ୍ଦ ଉଚ୍ଚାରଣ କରି ରାମୁଡ଼ୁ କହିଲା। ଟୁରିଷ୍ଟଙ୍କ ଠାରୁ ଟଙ୍କା ଛଡ଼ାଇବାର କଳା ବେଶ ମାଲୁମ ଥିଲା ପୋଖତ ଏଇ ନୋଳିଆ ଟଙ୍କାଟିକୁ। ସେ ପ୍ରଥମ ଦିନ ସ୍ୱପ୍ନା ଛାତିଏ ପାଣି ଭିତରକୁ ଯାଇ ଅସଞ୍ଜତ ଭାବେ ବାଲି ଉପରକୁ ଦୌଡ଼ି ଆସିଥିଲେ। ସୁବ୍ରତ ଛାଇ ତଳେ ଟ୍ରାନ୍ଜିଷ୍ଟରଟାରେ ଏକ ସେଣ୍ଟର ଧରାଉ ଧରାଉ ଜୋରରେ ହସି ଉଠିଲେ। ଆଚ୍ଛା ତୁମେ ଆସିଲ, ଏଇ ଭିତରକୁ ଦେଖିବା, ସ୍ୱପ୍ନା ଆଘାତ ପାଇ କହିଲେ। ଦେଖିବ ଦେହଟା ମୋର ଟିକେ ଭଲ ହେଇଯାଉ। ହଁ, ବାଥରୁମର ଟପ୍ ଭିତରେ। ଦିଦି ଆସନ୍ତୁ, ଡରୁଛନ୍ତି କଣ, ଏଇରକମ ଶହ ଶହ ଲୋକ ଗାଧୋଉଛନ୍ତି ନା ଆଉ, ଆପଣ ଏକା କିଛି ହେବନି, ଧରନ୍ତୁ ମୋର ହାତକୁ। ଏହା କହି ରାମୁଡ଼ୁ ହାତ ବଢାଇ ଦେଇଥିଲା। ସ୍ୱପ୍ନା ଜୋରରେ ରାମୁଡ଼ୁର କଳା ମଚମଚ ହାତ ଦୁଇଟିକୁ ଭିଡ଼ି ଧରିଥିଲେ। ଧୀରେ ଧୀରେ ରାମୁଡ଼ୁ ଭିତରକୁ ଟାଣି ନେଇଗଲା। ଦୁରନ୍ତ ମରାଳିର ମନରେ ଅସଂଖ୍ୟ ଭୀତି, ହାତ ଖସିଗଲେ ଚୋରା ସ୍ରୋତରେ ସେ ଯଦି ଅତଳ ଗର୍ଭକୁ ଟାଣି ହୋଇଯିବେ। ରାମୁଡ଼ୁ ମନ କଥା ଧରିପାରେ, ଦିଦି ମୋଟେ ଡରନ୍ତୁ ନାହିଁ, ଦିନ ଦୁଇଟାରେ ଯଦି ମୁଁ ପହଁରା ନ ଶିଖେଇ ଦେଇଛି। ଏହା କହି ସେ ଟାଣି ନେଇଯାଏ ଆଉ ଟିକେ ଭିତରକୁ। ମା ପକ୍ଷୀଟି ତାର ଶାବକକୁ ଉଡ଼ା ଶିଖାଇବା ପରି ରାମୁଡ଼ୁ ପ୍ରତିଦିନ ଠିକ ବାରଟାରେ ପହଞ୍ଚି ଯାଇ ସ୍ୱପ୍ନାଙ୍କୁ ପାଣି ଭିତରକୁ ନେଇଯାଏ ସ୍ନାନ ସନ୍ତରଣରେ ସାହାଯ୍ୟ କରିବା ପାଇଁ। ପ୍ରତିଦିନର ଅଭ୍ୟାସ ଫଳରେ ସ୍ନାନ ସନ୍ତରଣରେ ପଟୁ ନହେଲେ ବି ରାମୁଡ଼ୁର ସାମାନ୍ୟ ସାହଚର୍ଯ୍ୟରେ ସେ ବର୍ତ୍ତମାନ ଭିତରକୁ ଯାଇ ସନ୍ତରଣ କରିପାରୁଛନ୍ତି। ସ୍ୱପ୍ନ ପ୍ରତିଦିନ ବିଛଣା ଝାଡ଼ି ସୁବ୍ରତଙ୍କୁ ତାଗିଦ କରିଦେଇ ଆସନ୍ତି ବିଶ୍ରାମ ନେବା ପାଇଁ, ନିଜେ ତୌଲିଆ ଖଣ୍ଡିଏ ଧରି ବାରଟା ବେଳେ ଦୌଡ଼ି ଆସନ୍ତି ସମୁଦ୍ର କୂଳକୁ। ରାମୁଡ଼ୁ ଅପେକ୍ଷାରେ ଥାଏ, କେବେ ବି ସାମାନ୍ୟ ବିଳମ୍ବରେ ଆସି ପହଞ୍ଚିଯାଏ। ରାମୁଡ଼ୁ ହାତ ଧରି ସେ ପଶିଯାଆନ୍ତି ସମୁଦ୍ର ଭିତରକୁ। ସମୁଦ୍ର ପବନ ହେଲୋଳରେ ତୁଳା ପରି କୋମଳ ପକ୍ଷୀଟି ଦୋଳି ଖେଳିଲା ପରି ସ୍ୱପ୍ନାଙ୍କ ଚାରୁସିକ୍ତ ତନୁଲହରୀ ମାଳାରେ ଦୋଳି ଖେଳେ। ଦୂରକୁ କେବଳ ବେଳେବେଳେ ଦେଖାଯାଏ ଶଙ୍ଖ ଶୁଭ୍ର ମୁହଁଟି, ପୁଣି ଢେଉଗୁଡ଼ିକ ଭିତରେ ସେ ଲୁଚିଯାଆନ୍ତି, ଅଦୃଶ୍ୟ ହୋଇଯାଆନ୍ତି। ଯେତେବେଳେ ରାମୁଡ଼ୁ ତାଙ୍କ କଟିରେ ହାତ ଗୁଡ଼ି ସନ୍ତରଣରେ ସାହାଯ୍ୟ କରେ, ସେ ଦୁଇ ହାତରେ ତାର ବାହୁର ମାଂସପେଶୀକୁ ଚାବୁଡ଼ି ଧରନ୍ତି। ସେତେବେଳେ ତାଙ୍କର ଅନ୍ତରାତ୍ମା ଥରାଇ ଘନ ଘନ ନିଶ୍ୱାସ ପ୍ରଶ୍ୱାସ ଛୁଟି ଆସେ। ସେ ପ୍ରଶ୍ୱାସ ଏକ ପ୍ରଶାନ୍ତିର ପ୍ରଶ୍ୱାସ, ଯେଉଁଥିରେ କି କେଉଁ ନିଷ୍ଠୁର ବିଧାତା ଯେପରି ତାଙ୍କୁ ବଞ୍ଚିତ କରିଛି, ଏବଂ ବହୁଦିନ ପରେ ସମୁଦ୍ରର ନୀଳ ଜଳରେ ତାର ସନ୍ଧାନ ସେ ଆପେ ଆପେ ପାଇଛନ୍ତି, ଯାହାକି କେବେ ସେ ସ୍ୱାଦ କରିନଥିଲେ। ଯଦିଓ ସ୍ୱାଦ କରିବାର ଆକାଂକ୍ଷା ଥିଲା ତୀବ୍ର, ପାଣି ଭିତରେ ଖିଲଖିଲ ହୋଇ ଯେତେବେଳେ ହସି ଉଠନ୍ତି ପବନରେ ହସରେଣୁ ସବୁ ଲୀନ ହୋଇଯାଏ, ତରଙ୍ଗରେ ଦୁଇ ଧାଡ଼ି ବସିଲା ବସିଲା ଦନ୍ତ ପଙ୍କ୍ତି ଉପହାସ କରନ୍ତି ଫେନର ସୁବ୍ରତାକୁ। ଆଉ ଲକ୍ଷ ସ୍ୱପ୍ନରେ ଖୁନ୍ଦି ଖୁନ୍ଦି ହେବାର ଉଜ୍ଜଳ ନୀଳ ଆଖି ଦୁଇଟି ସମୁଦ୍ରର ନୀଳିମାକୁ ବି ତିରସ୍କାର କରିଉଠେ। ବୁଝିଲୁ ରାମୁଡ଼ୁ, ମୁଁ ଚାଲି ଯାଉଛି, ଏକ ବାତ୍ୟାଘାତ ପ୍ରଚଣ୍ଡ ତରଙ୍ଗ ଆସି ବୁଡ଼ାଇ ଦେଲା ଉଭୟଙ୍କୁ। ରାମୁଡ଼ୁ ବୋଧହୁଏ ସ୍ପଷ୍ଟ ଶୁଣିପାରିଲା ନାହିଁ ସେଇ ଗର୍ଜନରେ। କଣ କହିଲେ ଦିଦି, ଛୁଟି ପୁରିଗଲାଣି, ମୁଁ ଚାଲିଯିବି ରେ, ଆଜି ଖୁବ୍ ଭଲ ଭାବେ ମନ ଭରି ଗାଧେଇ ପଡ଼େ। ସ୍ୱପ୍ନା ଆହୁରି ନିବିଡ଼ ଭାବେ ରାମୁଡ଼ୁକୁ ଜାବୁଡ଼ି ଧରିଲେ। ସନ୍ତରଣ କରିବାର ଆଗ୍ରହ ନଥିଲା ସତେ, କେବଳ ଆଶ୍ରା କରି ଭାସିବାକୁ ଲାଗିଲେ। ହୋଟେଲ ବାରଣ୍ଡାର ବେତ ଚୌକିରେ ଆଉଛି ସୁବ୍ରତ ବାଇନାକୁଲାରର ଶକ୍ତିଶାଳୀ ଲେନ୍ସ ସାହାଯ୍ୟରେ ଦେଖୁଥାନ୍ତି ଦୂରର ଭାସମାନ ଡଙ୍ଗାଗୁଡ଼ିକୁ। ଉଡ଼ନ୍ତା ପକ୍ଷୀ ସବୁ ନିଖୁଣ ଭାବେ ଦେଖାଯାଉଥାନ୍ତି ହାତ ପାହାନ୍ତାରେ। ବହୁତ ବେଳୁ ସାମୁଦ୍ରିକ ପକ୍ଷୀ ଦୁଇଟି ତାଙ୍କ ଗାଧୋଇବା ସ୍ଥାନରେ ଟିକିଏ ଦୂରରେ ଡେଣା ଝାଡ଼ି ଉଡ଼ୁଛନ୍ତି। ବେଳେବେଳେ ଜୋରରେ ଦମକାଏ ପବନ ଟେକି ନେଉଛି ଉପରକୁ, ପୁଣି ଖସି ପଡ଼ୁଛନ୍ତି ତଳକୁ। ଢେଉ ସବୁ ତାଙ୍କ ସାମ୍ନାରେ ଧରି ରଖିଛି ବାଇନାକୁଲାର। ଉଲ୍ଲସିତ ହୋଇ ଉଠୁଛନ୍ତି ସୁବ୍ରତ, ଭଗ୍ନ ମନ ପଲ୍ଲବିତ ହୋଇ ଉଠୁଛି ନୂତନ ସ୍ୱାସ୍ଥ୍ୟର ତରୁରେ ତରୁରେ। ଶୀର୍ଣ୍ଣ ରୁଗ୍ଣ ସ୍ୱାସ୍ଥ୍ୟର ଅସମ୍ଭବ ପରିବର୍ତ୍ତନ ହୋଇଛି ତାଙ୍କର ଏହି ମାସକ ଭିତରେ। ତଥାପି ମନରେ ସେ ପୂର୍ବ ଆଶଙ୍କା, ଆତ୍ମପ୍ରତ୍ୟୟର ଅଭାବ। ବାଇନାକୁଲାରଟିକୁ ବୁଲାଇ ଚକ୍ଷୁ ନିବଦ୍ଧ କଲେ ସ୍ନାନ ସ୍ଥାନଟିରେ। ସ୍ୱପ୍ନାଙ୍କ ମୁହଁଟି ବେଳେବେଳେ ଧରା ପଡ଼ୁଛି କାଚରେ, ଜଳସ୍ନାତ ନିଟୋଳ ମୁହଁଟି ଚକ୍ ଚକ୍ କରୁଛି, ପୁଣି ଢେଉ ତଳେ ଲୁଚି ଯାଉଛି। ଏଇ ପୁଣି ଦେଖାଗଲା ଗ୍ରୀବା ଠାରୁ ଉପରକୁ ଅଦୃଶ୍ୟ ହୋଇଗଲା। 2 ବାଜିଲାଣି, ହାତ ଘଣ୍ଟାକୁ ଚାହିଁଲେ ସେ। କେତେ ସମୟ ଗାଧୋଉଥିବ, ଯେତେ ଉପଭୋଗ କରୁଛି ସେ କରୁ, ଯେତେ ଆନନ୍ଦ ପାଉଛି ପାଉ। କଲିକତାକୁ ଫେରିଗଲେ ଏ ଆନନ୍ଦ ହୁଏତ ଆଉ ସେ ଜୀବନରେ ପାଇବ ନାହିଁ, ତୃଷ୍ଣା ତାର ମେଣ୍ଟି ଯାଉ। ତଳୁ ଖବରକାଗଜଟା ଉଠାଇ ଆଣି ପୁଣି ଆଖି ପକାଇଲେ। କିଛି ସମୟ ପରେ ପୁଣି ଚାହିଁଲେ ସମୁଦ୍ର ଆଡ଼େ ଖାଲି ଆଖିରେ। କାଇଁ ଏପର୍ଯ୍ୟନ୍ତ ଗାଧୋଇବା ସରିଲା ନାହିଁ, ଆସୁ ଆଜି କଷିକି ତାକୁ ଚିଡ଼ାଇବି। ପୁଣି ଆଖି ସାମ୍ନାରେ ବାଇନାକୁଲାରଟିକୁ ଲଗାଇଲେ, ଆଉ ତ ଦେଖାଯାଉ ନାହିଁ କାହିଁ। ରାମୁଡ଼ୁଟା ନୂଆ ବୁଢ଼ା ପହଁରା ଶିଖାଉଛି ବୋଧହୁଏ। ସେଇ ଏକା ଜାଗାରେ ସାମୁଦ୍ରିକ ପକ୍ଷୀ ଦୁଇଟି ଏବେ ବି ଉଡୁଛନ୍ତି, କ୍ଳାନ୍ତ ଲାଗୁନି ତାଙ୍କୁ। କିନ୍ତୁ ରାମୁଡ଼ୁ କିମ୍ବା ସ୍ୱପ୍ନ ତ ଆଉ ଦିଶୁନାହାନ୍ତି। ଏକ ସମ୍ଭାବ୍ୟ ଆଶଙ୍କାରେ ସେ ଉଠି ଛିଡ଼ା ହୋଇ ପଡ଼ିଲେ, ଛାତି ଦୁଲ କରି ଉଠିଲା। ବାଇନାକୁଲାରଟିକୁ ରଖିଦେଇ କ୍ଷିପ୍ର ପଦରେ ଧାଇଁ ଆସିଲେ କୂଳକୁ ଚିତ୍କାର କରି। ସଙ୍ଗେ ସଙ୍ଗେ ବେଳାଭୂମି ଲୋକ କୋଳାହଳ ଓ ଫାୟାର ବ୍ରିଗେଡ୍ ପଦଧ୍ୱନିରେ କାତର ବ୍ୟସ୍ତ ହୋଇ ଉଠିଲା।